ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଜାବର ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ. ପ୍ରେସିଡେଣ୍ଟସ୍ ବଡିଗାର୍ଡ ସେବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ହୀରକ ଜୟନ୍ତୀ ରୌପ୍ୟ ତୁରି ଓ ଟ୍ରମ୍ପେଟ୍ ବ୍ୟାନର ପ୍ରଦାନ କଲେ ରାଷ୍ଟ୍ରପତି. ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ତ୍ରୈମାସିକ ମୁଦ୍ରାନୀତି ଏବଂ ଆଇସିସି ମହିଳା ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 69 ରନ୍ରେ ପରାସ୍ତ କଲା ଭାରତ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପଞ୍ଜାବର ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତିବଦ୍ଧ. ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ୍ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଶ୍ରୀ ଶାହାଙ୍କୁ ଭେଟି ଆଲୋଚନା କରିଛନ୍ତି. ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶାହାଙ୍କୁ ଅବଗତ କରାଇବା ସହ ବିପର୍ଯ୍ୟୟ ସହାୟତା ଓ ପୁନରୁଦ୍ଧାର ପାଇଁ ଅତିରିକ୍ତ ପାଣ୍ଠି ଦାବି କରିଛନ୍ତି. ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନ୍ଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ସମ୍ପର୍କରେ ଅବଗତ କରାଯାଇଛି. ପଞ୍ଜାବ ପାଇଁ 12,589 କୋଟି ଟଙ୍କାରୁ ଅଧିକ ପାଣ୍ଠି ଏସ୍ଡିଆର୍ଏଫ୍ରେ ରହିଥିବା ନେଇ ସୂଚନା ପ୍ରଦାନ କରାଯାଇଛି. ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ପୁନରୁଦ୍ଧାର ପାଇଁ ଏହାକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଗତମାସ 9 ତାରିଖରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତ କରିବା ଅବସରରେ ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତିର ସମୀକ୍ଷା କରିଥିଲେ. ଶ୍ରୀ ମୋଦିଙ୍କ ଦ୍ୱାରା ଘୋଷିତ 1600 କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟରୁ 805 କୋଟି ଟଙ୍କା ଇତିମଧ୍ୟରେ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇସାରିଛି. ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହେଉଛି. ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଗତବର୍ଷ ମାର୍ଚ୍ଚ 10 ତାରିଖରେ ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା. ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ ବୃଦ୍ଧି ପାଇଁ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଗୋଷ୍ଠୀ ଭାବେ କାର୍ଯ୍ୟ କରିଥାଏ. ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ଆଇସ୍ଲ୍ୟାଣ୍ଡ, ଲିଚେନ୍ଷ୍ଟାଇନ୍, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡ. ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ୱିଜରଲ୍ୟାଣ୍ଡ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର, ଏହାପରକୁ ନରୱେ ରହିଛି. ନିବେଶ ଏବଂ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଏହି ଚୁକ୍ତିନାମା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ. ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ବଜାରରେ 100% ଅଣକୃଷି ଉତ୍ପାଦ ଏବଂ ପ୍ରକ୍ରିୟାକୃତ କୃଷି ଉତ୍ପାଦ ଉପରେ ଶୁଳ୍କ ରିହାତି ସୁବିଧା ରହିଛି. ଚୁକ୍ତିନାମା ଅନୁଯାୟୀ ଆଗାମୀ 15 ବର୍ଷ ମଧ୍ୟରେ ଭାରତରେ 100 ବିଲିୟନ୍ ଆମେରିକୀୟ ଡଲାର ନିବେଶର ଆଶା କରାଯାଉଛି. ଏହାଦ୍ୱାରା 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହୋଇପାରିବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି 75 ବର୍ଷର ଗୌରବମୟ ଅଙ୍ଗରକ୍ଷୀ ସେବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ହୀରକ ଜୟନ୍ତୀ ରୌପ୍ୟ ତୁରି ଓ ଟ୍ରମ୍ପେଟ୍ ବ୍ୟାନର ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି. ପ୍ରେସିଡେଣ୍ଟସ୍ ବଡିଗାର୍ଡ ପିବିଜି ସେବା ବ୍ୟବସ୍ଥା 1950 ଚାଲି ରହିଛି. ଅଙ୍ଗରକ୍ଷକମାନଙ୍କ ବୃତ୍ତିଗତ କାର୍ଯ୍ୟଦକ୍ଷତା ଏବଂ ମିଲିଟାରୀ କାର୍ଯ୍ୟଧାରା ଅନୁଯାୟୀ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଆସୁଥିବାରୁ ରାଷ୍ଟ୍ରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ବରିଷ୍ଠ ନାଗରିକଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିବସ ପାଳନ କରାଯାଉଛି. ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ମନ୍ତ୍ରଣାଳୟ କହିଛି, ବରିଷ୍ଠ ନାଗରିକଙ୍କ ପାଇଁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସକ୍ଷମ ଇକୋସିଷ୍ଟମ୍ ସୃଷ୍ଟି କରିବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରିବ. ବୟସ୍କଙ୍କୁ ମର୍ଯ୍ୟାଦା ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ସହଯୋଗ, ନବସୃଜନ ଏବଂ କଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି. ପ୍ରତିରକ୍ଷା ମନ୍ତ୍ରଣାଳୟ, ଟେଲିକମ୍ୟୁନିକେସନ୍ କନ୍ସଲ୍ଟାନ୍ସି ଇଣ୍ଡିଆ ଲିମିଟେଡ୍ ଏବଂ ବିର୍ଲା ଓପନ୍ ମାଇଣ୍ଡସ୍ ଫାଉଣ୍ଡେସନ୍ ମଧ୍ୟରେ ଏହି ଅବସରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ଏହାର ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିବ। ଆର୍ଥିକ ପରିସ୍ଥିତି ସମୀକ୍ଷା ତଥା ମୁଦ୍ରାନୀତି ହାର ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଆର୍ବିଆଇର ମୁଦ୍ରାନୀତି କମିଟି ବୈଠକ ଅନୁଷ୍ଠିତ ହେଉଛି। ମୁମ୍ବାଇଠାରେ ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ଶେଷ ହେବ। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପୂର୍ବାହ୍ନରେ ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରିବାର ସମ୍ଭାବନା ରହିଛି। ସଂଶୋଧିତ ମୁଦ୍ରାନୀତିକୁ ବ୍ୟବସାୟିକ କ୍ଷେତ୍ର ନୀତି ନିର୍ଦ୍ଧାରକ ପ୍ରତୀକ୍ଷା କରିଛନ୍ତି। ଘୋଷଣା ହେବାକୁ ଥିବା ମୁଦ୍ରାନୀତି ଦ୍ୱାରା ସୁଧହାର ଏବଂ ସାମଗ୍ରିକ ଅର୍ଥନୈତିକ କାର୍ଯ୍ୟକଳାପରେ ପ୍ରଭାବ ଅନୁଭୂତ ହେବାର ଆଶା କରାଯାଉଛି। ଗତ ଅଗଷ୍ଟ ମାସରେ ମୁଦ୍ରାନୀତି କମିଟି ବୈଠକରେ ରେପୋ ହାରକୁ 5.5% ଅପରିବର୍ତ୍ତିତ ରଖାଯାଇଥିଲା। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ସମ୍ମିଳନୀର ସଫଳତା ସମ୍ପର୍କରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବୈଶ୍ୱିକ ସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି। 2023 ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ସମ୍ମିଳନୀରେ ଦକ୍ଷିଣ ବିଶ୍ୱର ମର୍ଯ୍ୟାଦା ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀରେ ଆଫ୍ରିକୀୟ ସଂଘର ସଦସ୍ୟତା ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ହୋଇଥିଲା। ବସୁଧୈବ କୁଟୁମ୍ବକମ୍ ଭାରତ ସଭ୍ୟତାର ମୂଳ ଆଧାର ଏବଂ ବିଶ୍ୱ ସହଯୋଗର ଇଚ୍ଛାକୁ ଏହା ପ୍ରତିଫଳିତ କରିଥିଲା। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନୀତିଗତ ସମନ୍ୱୟ, ନିର୍ଭରଯୋଗ୍ୟ ବାଣିଜ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଉପରେ ଧ୍ୟାନ ଦେଇ ନୂଆଦିଲ୍ଲୀ ଘୋଷଣାପତ୍ର ପ୍ରକାଶିତ ହୋଇଥିଲା। ବିଭିନ୍ନ ପରିସ୍ଥିତି ସତ୍ତ୍ୱେ ସମସ୍ତ 20 ଯାକ ରାଷ୍ଟ୍ର ଏହି ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। G20ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘକୁ ସାମିଲ କରିବା ଦ୍ୱାରା ବିଶ୍ୱ ଜନସଂଖ୍ୟାର 80% ଲୋକଙ୍କ ପାଖରେ G20 ଚିନ୍ତାଧାରା ପହଞ୍ଚିପାରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ଅଧ୍ୟକ୍ଷତା ସମୟରେ କ୍ଷୁଦ୍ର ରାଷ୍ଟ୍ରଗୁଡ଼ିକ ସେମାନଙ୍କର ସାମୁହିକ ସ୍ୱାର୍ଥକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ G20 ଏକ ମଞ୍ଚ ପ୍ରଦାନ କରିଥିଲା।
ଭାରତ ନେ G20 ଶିଖର ସମ୍ମେଳନ କା ସଫଲ ଆୟୋଜନ କିଆ। ସଫଲ G20 ହର ଦେଶବାସୀ କି ତପସ୍ୟା କା ପରିଣାମ ହେ। 140 କରୋଡ ଭାରତୀୟ କେ ପରିଶ୍ରମ କା ପରିଣାମ ହେ। G20 କି ଏକ ଔର ବହୁତ ବଡି ବିଶେଷତା ରହି ହେ, ଏକ ଔର ବଡି ସଫଲତା ରହି ହେ, ଜିନ ଛୋଟେ ଛୋଟେ ଦେଶ କି ଆବାଜ वैश्विक मंचों तक नहीं पहुंच पाती थी, उनको पहली बार G20 में इतनी बड़ी भागीदारी मिली।
ଦେଶର ବିଭିନ୍ନ ଐତିହାସିକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମମାନ ଭାରତର ବିବିଧ ପରମ୍ପରା ଏବଂ କଳାତ୍ମକ ସଂସ୍କୃତିକୁ ଉଜ୍ଜଳ କରିଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମହେନ୍ଦ୍ର କୁମାର ମାଝି।
ଭାରତୀୟ ରିଜର୍ଭ ବ୍ୟାଙ୍କ ହିତାଧିକାରୀଙ୍କ ଅଚଳ ବ୍ୟାଙ୍କ ଖାତା ଏବଂ ଦାବିଦାର ନଥିବା ଜମାଖାତା ସଚଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏକ ବର୍ଷର ସମୟ ଅବଧି ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଆଜିଠାରୁ ଆରମ୍ଭ ହେଉଥିବା ଏହି ସମୟସୀମା ଆସନ୍ତା ବର୍ଷ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଜାରି ରହିବ ବୋଲି ଆର୍ବିଆଇ କହିଛି। ଏ ସଂକ୍ରାନ୍ତରେ ଆର୍ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ରୀୟ ଫିଲିପାଇନ୍ସରେ ଅନୁଭୂତ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 22 ପହଞ୍ଚିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 6.9 ଥିବା ଜଣାପଡ଼ିଛି। ସେବୁ ପ୍ରାଦେଶିକ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଗତ ରାତିରେ ଏହି ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ଆଇସିସି ମହିଳା ଏକଦିବସୀୟ ଦିନିକିଆ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ 69 ବିଜୟୀ ହୋଇଛି। ଗୁଆହାଟୀଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। 50 ଓଭର ପରିବର୍ତ୍ତେ ମ୍ୟାଚ୍ 47 ଓଭରରେ ସୀମିତ ରଖାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 8 ବିନିମୟରେ 269 ସଂଗ୍ରହ କରିଥିଲା। ଅମନଜୋତ କୌର ଦଳ ପକ୍ଷରୁ 57 ସଂଗ୍ରହ କରିଥିଲେ। ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ଶ୍ରୀଲଙ୍କା ସମ୍ମୁଖରେ 271 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଶ୍ରୀଲଙ୍କା 45 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 211 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତର ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ଏହି ତ୍ରୟୋଦଶ ସଂସ୍କରଣରେ 8 ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକ ମଧ୍ୟରେ ଭାରତରେ 4 ସ୍ଥାନରେ ଏବଂ କଲମ୍ବୋର ଗୋଟିଏ ସ୍ଥାନରେ 28 ଲିଗ୍ ମ୍ୟାଚ୍ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା 5 କଲମ୍ବୋରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଜାବର ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ। ପ୍ରେସିଡେଣ୍ଟସ୍ ବଡିଗାର୍ଡ ସେବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ହୀରକ ଜୟନ୍ତୀ ରୌପ୍ୟ ତୁରୀ ଓ ଟ୍ରମ୍ପେଟ୍ ବ୍ୟାନର ପ୍ରଦାନ କଲେ ରାଷ୍ଟ୍ରପତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ତ୍ରୈମାସିକ ମୁଦ୍ରାନୀତି ଏବଂ ଆଇସିସି ମହିଳା ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 69 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।